ଶୀତୁଆ ସକାଳରେ କୁହୁଡ଼ି ଧୂଆଁ ଭିତରେ ଦେଖିଲି ମୁଁ ପରିଟିଏ ଚିକ୍ମିକ୍ ଆଖି ତାର କହୁଥିଲା କେତେ କଥା ତା ଭିତରେ ମୁଁ ହଜିଗଲି ରେ ତା ହସ ତା ବେସ ତା ଦେହର ମୋହରେ ମୋ ଦୁନିଆ ହାଏ ରେ ମହକି ଗଲା ରେ ସିରୁପର ସାଙ୍ଗ ମିଳେ ମୋତେ ଦେଖି ଲାଜେ ଟିକେ ହସି ଦେଲା ରେ ଭାବିଲି ମୁଁ କହିଦେବି ସବୁ କଥା ଏ ମନର ଧୀରେ ଧୀରେ ମୁଁ ତା ପାଖେ ଗଲି ରେ ଟିକେ ଶୁଣି ପତି କହିଲି ବୁଲି ଚାହିଲା ହେଲେ କହିପାରିଲି କିଛି ଭାରି ଭୟ ଲାଗିଲା ସେରୁ ପର କରିବାକୁ ଶବ୍ଦ କିଛି କହି ପାରେ ନା ମନ କଥା ମନରେ ରହିଯାଏ ବେଳେ କା ମୁଣ୍ଡ ମନ୍ଦିରକୁ ଯାଉଥିଲା ସଞ୍ଜବତୀ